ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ସବୁ କ୍ଷେତ୍ରଥି ଉତ୍କର୍ଷ ଆଉ ସାମଗ୍ରିକ ସଫଳତା ହିଁ ଏଛନିର୍ ସମିଆର ଆବଶ୍ୟକତା ଆଏ। ଆଉ ଇଟା ହିଁ ଆମର ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣ କରବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱରନୁ ଗୋଟେ ଘରୋଇ ନ୍ୟୁଜ୍ ଚ୍ୟାନେଲର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ମହିଳା ସଶକ୍ତିକରଣ ଦିଗେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ ସବୁନୁ ଭଲ ଆଉ ସୁଭଦ୍ରା ବାଗିର ଯୋଜନାର ସଫଳତା ଆମର ପ୍ରତିବଦ୍ଧତାର ପରିଚୟ। 17 ଲକ୍ଷ ଲକ୍ଷପତି ଦିଦି ସମୃଦ୍ଧ କୃଷକ ଯୋଜନାଥି ଧାନ କ୍ୱିଣ୍ଟଲ ପିଛା ଅତ୍କା 800 ଟଙ୍କା, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରବାର 14 ମାସେ 14 ଜନଶୁଣାଣି କରିକରି 90% ଅତ୍କା ଲୁକର ସମସ୍ୟାର ସମାଧାନ କରବାର, ଜାତୀୟ ଶିକ୍ଷାନୀତି ଲାଗୁ କରବାର ବଗେର ପଦକ୍ଷେପ ସରକାରଙ୍କ ରାଜ୍ୟବାସୀଙ୍କର ବିଶ୍ୱାସ ବଢ଼େଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିମାନବନ୍ଦରମାନଙ୍କର ବାଗିର ରେଳଷ୍ଟେସନମାନଙ୍କେ ଭିଲ୍ ସମାନ ଚାର୍ଜ ଲାଗୁ କରବାରକେ ରେଳବାଇ ଯୋଜନା କରୁଛି। ରେଳବାଇର ପ୍ରସ୍ତାବିତ ନିୟମ ଅନୁସାରେ ରେଳ ଯାତ୍ରୀମାନେ ଧାରିତ ସୀମାଠାନୁ ଅତ୍କା ଓଜନର ସାମାନ ନେଲେ ଅତ୍କା ପଇସା ଦେବାରକେ ପଡ଼ବା। ଇଲେକ୍ଟ୍ରୋନିକ୍ସ ମେସିନ୍ ଜରିଆରେ ରେଳଯାତ୍ରୀମାନେ ସେମାନଙ୍କର ସାମାନର ଓଜନ କରାବେ। ଦେଶର ପ୍ରମୁଖ ରେଳଷ୍ଟେସନମାନଙ୍କେ ଏହି ନୂଆ ନିୟମ ଲାଗୁ କରାଯିବା ବୋଲି ଜଣାପଡ଼ିଛି। 2025 ନିଟ୍ ପିଜି ପରୀକ୍ଷା ଫଲ ଗଲାକାଲି ବାହାରିଛି। ଏଥି ସଫଲ ହୋଇଥିବାର ଛାତ୍ରଛାତ୍ରୀ ମେଡିସିନ୍, ଏମ୍ଏସ୍, ଡିଏନ୍ବି, ଡିଆର୍ଏନ୍ବି ବାଗିର 6 ବର୍ଷିଆ ପାଠ୍ୟକ୍ରମ ଲାଗି ନାଁ ଲେଖାଇ ପାରିବେ। ଗଲା 3 ତାରିଖ ଏଥିର୍ଲାଗି ପରୀକ୍ଷା ହୋଇଥିଲା। ନାଁ ଲେଖାବା ଲାଗି ଛାତ୍ରଛାତ୍ରୀମାନେ 29 ତାରିଖନୁ ସ୍କୋରବୋର୍ଡ ଡାଉନ୍ଲୋଡ୍ କରିପାରିବେ। ଏ ବାବଦେ ଅତ୍କା ଜାନ୍ବାର୍ ଲାଗି ଛାତ୍ରଛାତ୍ରୀ ଏନ୍ବିଇଏମ୍ଏସ୍ ୱେବ୍ସାଇଟ୍ netboard.edu.in ଥି ନିଜର ସ୍କୋରବୋର୍ଡ ଲେଖିପାରିବେ ବୋଲି ଏନ୍ବିଇଏମ୍ଏସ୍ ତରଫରୁ କୁହାଯାଇଛି। ଦେଶର 3ରୁ 12 ଶ୍ରେଣୀ ତକ ଛାତ୍ରଛାତ୍ରୀମାନେ ଅପରେସନ୍ ସିନ୍ଦୁର ବାବଦେ ପାଠ ପଢ଼ବେ। ଏ ବାବଦେ ଏନ୍ସିଇଆର୍ଟି ତରଫରୁ ଗୋଟେ ଖାସ୍ ମଡ୍ୟୁଲ୍ ଜାରି କରାଯାଇଛି। ମଡ୍ୟୁଲ୍ଥି ଦର୍ଶାଯାଇଛି, ଅପରେସନ୍ ସିନ୍ଦୁର ଖାଲି ଗୋଟେ ସାମରିକ କାର୍ଯ୍ୟାନୁଷ୍ଠାନ ନାଇଥାଇ, ଶାନ୍ତି ସମ୍ମାନ ରକ୍ଷା ଲାଗି ଗୋଟେ ପ୍ରତିଶ୍ରୁତି ଥିଲା। ଜମ୍ମୁ କାଶ୍ମୀରର ପେହଲଗାମ ଆତଙ୍କବାଦୀ ଘଟଣାଥି ପାକିସ୍ତାନର ସମ୍ପୃକ୍ତି ସାମ୍ନାକେ ଆସିବାରୁ ଅପରେସନ୍ ସିନ୍ଦୁର ଜରିଏ ତାର ଜବାବ ଦିଆଯାଇଥିଲା। ଭୁବନେଶ୍ୱର ସଂସ୍କୃତି ଭବନଠାରେ ଗଲାକାଲି ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ତରଫରୁ ହୋଇଥିବାର ସମ୍ମାନ ସମାରୋହଟି 2023 ବର୍ଷ ଲାଗି 3 ଜଣ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ଭଦ୍ରକ ଜନାବ ଶେଖ ଅନମର ହୁସେନଙ୍କୁ ଅଜମର ନଜମୀ ପୁରସ୍କାର ଦିଆଯାଇଥିଲା ବେଳକେ କଟକ ଜନାମ ଅବଦୁଲ ହକ୍ ବେତାବକୁ ଡକ୍ଟର କରାମତ ଅଲ୍ଲୀ କରାମତ ପୁରସ୍କାର ଆଉ କଟକ ଜନାବ ସମିଉଲ ହକ୍ ସାକିରଙ୍କୁ ରଶ୍ମିକାନ୍ତ ରାହି ପୁରସ୍କାର ପ୍ରଦାନ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଲେଖକମାନଙ୍କୁ ପୁରସ୍କୃତ କରିବା ସହିତ ଉର୍ଦ୍ଦୁ ସାହିତ୍ୟକେ ଆହୁରି ଆଗ୍କେ ନେବାରକେ ଆହ୍ୱାନ ଦେଇଛନ୍। ଅପରେସନ୍ ଗରୁଡ଼ ଜରିଏ ସମ୍ବଲପୁର ଜିଲ୍ଲାନ ପୁଲିସ୍ ତରଫରୁ ଭିନ୍ ଭିନ୍ ଅପରାଧିକ ଜାଗାମାନଙ୍କୁ ଚଢ଼ଉ କରାଯାଇକରି 10ଟା ମାମଲାଥି 18 ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ 31 ହଜାରରୁ ଅତ୍କା ଟଙ୍କା, 3ଟା ମୋଟରସାଇକେଲ ଆର୍ 7ଟା ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେନ୍ତା ନିଶା କାରବାର ଅଭିଯୋଗଥି 12ଟା ମାମଲା ରୁଜୁ କରାଯାଇକରି 24 ଜଣଙ୍କୁ ଗିରଫ କରାଯାଇଛି। ବହୁତ ପରିମାଣରେ ଗଞ୍ଜେଇ, କପ୍ ସିରପ୍, ନିଶା ବଟିକା ସହିତ ମୋବାଇଲ୍ ଫୋନ୍, ଗାଡ଼ିମଟର ଜବତ କରାଯାଇଛି ବୋଲି ଜିଲ୍ଲା ପୁଲିସ୍ ତରଫରୁ ସୂଚନା ଦିଆଯାଇଛି। ସେନ୍ତା ଅବକାରୀ ବିଭାଗ ଭିଲ୍ 182ଟା ମାମଲା ରୁଜୁ କରିକରି 182 ଜଣଙ୍କୁ ଗିରଫ କରିଛେ ବୋଲି ପୁଲିସ୍ ତରଫରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା କୃଷି ବିଭାଗ ତରଫରୁ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନେଇକରି ଗୋଟିଏ ଡିଜିଟାଲ୍ ଫସଲ ସର୍ବେକ୍ଷଣ ତାଲିମ ଶିବିର ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନୁ ହୋଇଥିବାର କାର୍ଯ୍ୟକ୍ରମଥି ଅତିରିକ୍ତ ଜିଲ୍ଲାପାଳ ରେବେକା ବେଲୁଙ୍ଗ ଅଧ୍ୟକ୍ଷତା କରିକରି କ୍ଷେତ୍ର ଅଧିକାରୀମାନଙ୍କର ଭୂମିକା ବାବଦେ ବୁଝାଇଥିଲେ। ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗଲାକାଲି ଝାରବନ୍ ଆର୍ ଡଭା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍। ଡାକ୍ତର ଅଧିକାରୀମାନଙ୍କର ସାଙ୍ଗେ ଡାକ୍ତରଖାନାମାନଙ୍କର କାମକାଜ ପଚାରି ବୁଝିଥିଲେ। ଡାକ୍ତରଖାନାମାନଙ୍କର ଭିତ୍ତିଭୂମି ଅନୁଧ୍ୟାନ କରବାର ସହିତ ସବୁ ସଜଡ଼ାବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଝାରବନ୍ ଡାକ୍ତରଖାନା ସାମ୍ନାନ ଥିବାର ଜବରଦଖଲକେ ନେଇକରି ଅସନ୍ତୋଷ ପ୍ରକାର କରବାର ସହିତ ଡଭା ଡାକ୍ତରଖାନା ଲାଗି ନୂଆ କୋଠା ତିଆରି କରବାରକେ ଜାଗା ଠାପ୍ କରିଥିଲେ। ଆଜି ହେଉଛି ବିଶ୍ୱ ମଶା ଦିବସ। ବ୍ରିଟିଶ ଡାକ୍ତର ସାର୍ ରୁନାଲ୍ଡସ୍ 1897 ମସିହାଥି ଆଜିର ଦିନେ ତାଙ୍କର ଆବିଷ୍କାର ଜରିଏ ପୃଥିବାସୀକେ ଜଣାଇଥିଲେ ଯେ ମାଇ ଏନୋଫିଲିସ୍ ମଶା ଚାବଲେ ମ୍ୟାଲେରିଆ ଜ୍ୱର ହେସି। ସାର୍ ରୁନାଲ୍ଡସ୍ ଅବଦାନକେ ମନେ ପକାଇକରି ଲାଗି ଫିର୍ ବଛର ଆଜିର ଦିନକେ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ରହିଥିବାର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ବଢ଼ିକରି ଦକ୍ଷିଣ ଭିତରିଆ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ଏତାର ପ୍ରଭାବଥି ରାଜ୍ୟର ବଡ଼ଭାଗେ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ସମୁଦ୍ରଖଣି ଇଲାକାର 11ଟା ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।